वासुदेवाय ॐ नमो भगवते वासुदेवाय। श्रीमद्भागवतम दशम स्कंद 68 अध्याय श्लोक 38। गत्वा सुरेन्द्र भवनं गत्वा सुरेन्द्र भवनं दत्वा दीत्यै च कुण्डले दत्वा दीत्यै च कुण्डले पूजिता स्त्री दशेन्द्रेण पूजिता स्त्री दशेन्द्रेण महेन्द्राण्या च सप्रियः महेन्द्राण्या च सप्रिया गत्वा सुरेन्द्रभवनं दत्वा दीत्यै च कुण्डले पूजिता स्त्री दशेन्द्रेण महेन्द्राण्या च सप्रियः गता सुरेन्द्रभवनं दत्वा दीत्यै च कुण्डले पूजिता स्त्री दशेन्द्रेण महेन्द्राणां च सप्रिया दत्वा दीत्यै च कुण्डले पूजिता स्त्री दशेन्द्रेण महेन्द्राणां गता सुरेन्द्रभवनं दत्वा दीत्यै च कुण्डले पूजिता स्त्री दशेन्द्रेण महेन्द्राणां च सप्रिया আমি গতকালি যে কথা কৌলে ভগবান কথা দ্বারকা লীলার কথা গতকালি আমার সমাপ্ত হলে প্রাগ জ্যোতিষপুরের কথা নরকর ভবন নরকর ভবনরে সব লীলা সব গতকালি শুনুলে আমি কইলে আজ যা স্বর্গকু বর্তমান স্বর্গর কথা বর্তমান কুযাচ্ছে হ্যাঁ ভগবান সেই গরুড় পৃষ্ঠে সত্যভামা সহিত বর্তমান যাই স্বর্গরে পৌঁছি গলে গত্বা সুরেন্দ্র ভবনম বর্তমান সুরেন্দ্র কোণ ঐশ্বর্য সেটি রয়েছে ভগবদ গীতার বর্ণনা খালি করা যাই বিশাল ঐশ্বর্য রয়েছে নবম অধ্যায়ে কুযাই স্বর্গলোকর যে ঐশ্বর্য রয়েছে তীর্থ ভুক্তা স্বর্গলোক বিশাল ক্ষীণে পুণ্যে মর্তে লোক বিশন্তি এতে রয়েছে ঐশ্বর্য বিশাল বলে শব্দ ব্যবহার করছেন ভগবান অনেক ঐশ্বর্য রয়েছে সেইভাবে ভাবে সুরেন্দ্র ভবন আমি ভৌতিক জগতের মধ্যে দেখা সবুঠার বহুত বহুত বিশিষ্ট বহুত সবুঠার শ্রেষ্ঠ ধনী ব্যক্তি গৃহক যদি যা কিভাবে ভাবে তাঁর গৃহ সজাসজি হয়েথ সেইভাবে ভাবে ইয়ে অলকা পুরী ইন্দ্রঙ্কর যে রাজধানী রয়েছে অলকা পুরী সে স্থান হিসাবে শ্রেষ্ঠ স্থান পুঁ তা সব প্রকার ঐশ্বর্য রয়েছে অনেক ঐশ্বর্য রয়েছে ত্রিলোকর অধিপতি এটি কুযাচ্ছে ত্রিদশেন্দ্রেণ ত্রিদশ তিন লোকর বা ত্রিদশর আর গোটে নাম হচ্ছে স্বর্গলোক ত্রিদশা বিবুধা সুরা দেবতা মানকর গোটে নাম হচ্ছে ত্রিদশ বিবুধা সুরা এমন বিভিন্ন নাম রয়েছে দেবতা মানকর তেমন সেই সেই স্বর্গলোকের যাই পৌঁছি গেলে ভগবান ভগবান স্বর্গলোক বড় কথা নুহ ভগবান স্বর্গলোকের ভগবান অনেক মধ্যে বামন রূপে রয়েছেন কিন্তু ভগবান বর্তমান কৃষ্ণ রূপে এই সত্যভামা সহ গরুড় পৃষ্ঠে সেই সব নিয়ে যাই মণি পর্বত কুণ্ডল অদিতির কুণ্ডল অদিতি কুণ্ডল এবং যে বরুণ ছত্র ଏସବୁ ନେଇକରି ଗରୁଡ଼ ପୋଷ୍ଟରେ ଯାଇଥିଲେ, ଗତକାଲି କହୁଥିଲେ ସେଇଠି ସେଇଠୁ ଗଲେ ଆମେ କହିଥିଲୁ ଯିବା ବୋଲି, ଆଜି ବର୍ତ୍ତମାନ ଭଗବାନ ଯାଇ ପହଞ୍ଚିଗଲେ ଗତୁଆ, ପହଞ୍ଚିଗଲେ ଗତୁଆ ମାନେ ସେ ଯେଉଁ ନରକର ଯେଉଁ ପୁର ରହିଛି ବା ଯେଉଁ ପ୍ରାକ୍ ଜ୍ୟୋତିଷପୁରରୁ ସେଇଠିକି ଯାଇ ପହଞ୍ଚିଗଲେ ସ୍ୱର୍ଗଲୋକକୁ, ସ୍ୱର୍ଗପୁର ସୁରେନ୍ଦ୍ର ଭବନ ସେଇଠି ଯାଇ ପହଞ୍ଚି ଗତୁଆ। ଆଉ କେମିତି ଗଲେ କ'ଣ କଲେ ସେ ବିଷୟରେ ବର୍ଣ୍ଣନା କରାଯାଇ ନାହିଁ, ଏତେ ଜିନିଷ ଆଉ ଆଲୋଚନା କରାଯାଇପାରିବ ନାହିଁ। ଆପଣମାନେ ଚିନ୍ତା କରିବେ କେମିତି ଗଲେ ଭଗବାନ ଗରୁଡ଼ ପୃଷ୍ଠରେ ଗଲେ, ଗରୁଡ଼ ପୃଷ୍ଠରେ ଯେଉଁ ଗଲେ ଗରୁଡ଼ଙ୍କର ବର୍ଣ୍ଣନା କରାଯାଇଛି, ଗରୁଡ଼ ଯେଉଁ ପଙ୍ଖ ଯେଉଁ ହଲାଉଛନ୍ତି ସେଥିରେ ବେଦଧ୍ୱନି ଉଚ୍ଚାରିତ ହୁଏ। ଗରୁଡ଼ ଯେତେବେଳେ ପଙ୍ଖ ଧ୍ୱନି କର ପଙ୍ଖ ଯେଉଁ ଚାଳନ କର ସଞ୍ଚାଳନ କରିକି ଯୁଆଡ଼େ ଯାଆନ୍ତି ସେ ପକ୍ଷରୁ କ'ଣ ବେଦଧ୍ୱନି ହୁଏ। ସେଥିପାଇଁ ଗୋଟେ ଗରୁଡ଼ଙ୍କର ଗୋଟେ ନାମ ହେଉଛି କ'ଣ ସୁପକ୍ଷ ନା କ'ଣ ଗୋଟେ ରହିଛି କ'ଣ ତାଙ୍କ ନାଁ, ବହୁତ ସୁନ୍ଦର ତାଙ୍କର ଇଏ ରହିଛି ଗରୁଡ଼ ସୁପର୍ଣ୍ଣ 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 ସୁନ୍ଦର ପର୍ଣ୍ଣ ତାଙ୍କର ରହିଛି ସୁନ୍ଦର ସୁପର୍ଣ୍ଣା ପକ୍ଷୀର ନାମ ହେଉଛି ସୁପର୍ଣ୍ଣ। ତାଙ୍କର ଯେଉଁ ପକ୍ଷ ରହିଛି ଏଇ ପକ୍ଷ ଯେତେବେଳେ ସେ ସଞ୍ଚାଳନ କରନ୍ତି ସେତେବେଳେ ବେଦଧ୍ୱନି ଉଚ୍ଚାରିତ ହୁଏ। ଭଗବାନଙ୍କର ଭକ୍ତ ଗରୁଡ଼ ତାଙ୍କର ପକ୍ଷରୁ ମଧ୍ୟ ସେ ବେଦଧ୍ୱନି ଉଚ୍ଚାରଣ କରିପାରନ୍ତି, ଏହିଭଳି ତାଙ୍କର ଶକ୍ତି ରହିଛି ଗରୁଡ଼ଙ୍କର। ତେଣୁ ଭଗବାନ ମଧ୍ୟ ତାଙ୍କର ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉ ସେ ସବୁ ଶ୍ରବଣ କରନ୍ତି। ତେଣୁ ଏଇ ଯେଉଁ ବାଟରେ ଗଲେ ପ୍ରାକ୍ ଜ୍ୟୋତିଷପୁରରୁ ସ୍ୱର୍ଗଲୋକକୁ ଗଲେ ତାଙ୍କୁ ବେଶୀ ସମୟ ଲାଗିବ ନାହିଁ, ସେ ସମୟରେ ମଧ୍ୟ ସେ ବେଦଧ୍ୱନି ଶ୍ରବଣ କରି କରିକି ଯାଉଛନ୍ତି। ଏହିଭଳି ଭାବରେ ଗତ୍ୱା ସୁରେନ୍ଦ୍ର ଭବନ ଯାଇ ପହଞ୍ଚିଗଲେ ସୁରେନ୍ଦ୍ର ଭବନ, ଏଠି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଅନ୍ୟ ସବୁ ଶାସ୍ତ୍ରମାନ ହରିବଂଶ ଗୋପାଳ ଚମ୍ପ ଇତ୍ୟାଦିରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ। ଭଗବାନ ଯେତେବେଳେ ସ୍ୱର୍ଗଲୋକରେ ପହଞ୍ଚିଗଲେ ସ୍ୱର୍ଗଲୋକକୁ ଯାଇପାରିବ ନାହିଁ। ଆ ପୂର୍ବରୁ ବର୍ଣ୍ଣନା କରି ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଯେଉଁ ଜଣେ ଥିଲେ ତପସ୍ୱୀ ଥିଲେ କିଏ ସେ ହେଉଛନ୍ତି ବିଶ୍ୱାମିତ୍ର। ବିଶ୍ୱାମିତ୍ର ଜଣେ ସୂର୍ଯ୍ୟବଂଶର ଜଣେ ଯେ ହରିଶ୍ଚନ୍ଦ୍ରଙ୍କର ପିତା ତ୍ରିଶଙ୍କୁ ତାଙ୍କୁ କୁହାଯାଏ ତ୍ରିଶଙ୍କୁ, ସିଏ ବିଭିନ୍ନ ପାପ କାର୍ଯ୍ୟ ମାନେ ବହୁତ ପୁଣ୍ୟ କାର୍ଯ୍ୟ ଥିଲା କିନ୍ତୁ ତାଙ୍କର ଗୋଟେ ପାପ କାର୍ଯ୍ୟ ଥିଲା ସେଥିପାଇଁ ସିଏ କ'ଣ ସ୍ୱର୍ଗକୁ ଯାଇପାରୁନଥିଲେ, କିନ୍ତୁ ସିଏ ବିଶ୍ୱାମିତ୍ରକୁ ପ୍ରାର୍ଥନା କରିକି ବିଶ୍ୱାମିତ୍ର ତାଙ୍କୁ ପଠାଇଦେଲେ ସ୍ୱର୍ଗକୁ, ସ୍ୱର୍ଗକୁ ଯେତେବେଳେ ପଠାଇଦେଲେ ସ୍ୱର୍ଗର ଦେବତାମାନେ ତାଙ୍କୁ ତଳକୁ ଫେରିଦେଲେ, ତେଣୁ ଆଲାଉ କଲେ ନାହିଁ ସ୍ୱର୍ଗ ଲୋକକୁ, ତେଣୁ ସେ ସ୍ୱର୍ଗରୁ ତଳକୁ ପଡ଼ିବା ପାଇଁ ଆରମ୍ଭ କଲେ, ପୃଥିବୀ ପୃଷ୍ଠକୁ ପଡ଼ିବା ପାଇଁ ଆରମ୍ଭ କଲେ। ତେଣୁ ସେତେବେଳେ ସେ ପୁଣି ବିଶ୍ୱାମିତ୍ରଙ୍କର ପ୍ରାର୍ଥନା କଲେ, ସେଇ ପଡ଼ୁଥିବା ସମୟ ବିଶ୍ୱାମିତ୍ର ତାଙ୍କୁ ସେଇଠି ରଖିଦେଲେ, ତାଙ୍କ ଯୋଗ ବଳରେ ଗୋଟେ ନୂତନ ଗୋଟେ ମଝିରେ ଗୋଟେ ସ୍ୱୟଂ ଗୋଟେ ସ୍ୱତନ୍ତ୍ର ସ୍ୱର୍ଗ ସୃଷ୍ଟି କଲେ, ସେଇଠି ସେ ରହିଛନ୍ତି ବର୍ତ୍ତମାନ ମଧ୍ୟ ସେ ସେଇଠି ରହିଛନ୍ତି କୁହାଯାଏ। ତେଣୁ ଇଏ ଯେଉଁ ରହି ସ୍ୱର୍ଗ ଲୋକ ସମସ୍ତେ ଯାଇପାରିବେ ନାହିଁ। ଯେତେବେଳେ ଚନ୍ଦ୍ରପୃଷ୍ଠକୁ ବୈଜ୍ଞାନିକମାନେ ଯାଉଥିଲେ ବୋଲି କହୁଥିଲେ କୁହାଯାଇଥିଲା, ସେହି ସମୟରେ ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ଥିଲେ, ତାଙ୍କୁ ସାମ୍ବାଦିକମାନେ ପଚାରିଲେ ଆପଣଙ୍କର କ'ଣ ମନ୍ତବ୍ୟ, ବର୍ତ୍ତମାନ ବୈଜ୍ଞାନିକମାନେ ଚନ୍ଦ୍ରଲୋକରେ ପହଞ୍ଚିଗଲେ ନା ସେମାନେ ଯାଇନାହାନ୍ତି କାହିଁକି ନା, ବହୁତ ପ୍ରକାର ଉଦାହରଣ ଦେଲେ। ଶାସ୍ତ୍ର ଉପରେ ତାଙ୍କର ବିଶ୍ୱାସ ଥିଲା, ବୈଜ୍ଞାନିକ ଉପରେ ତାଙ୍କର ବିଶ୍ୱାସ ନଥିଲା, ଶାସ୍ତ୍ର ଉପରେ ବିଶ୍ୱାସ ଥିଲା, ତେଣୁ ସେ କହିଲେ ସେମାନେ ଯାଇନାହାନ୍ତି। କାହିଁକି ନା ଉନ୍ନତ ଲୋକ ଯିବା ପାଇଁ ଯେମିତି ଆମେ ଯିବା, ଆମେ ବର୍ତ୍ତମାନ ଚାହିଁବା ଆମର ପଇସା ଅଛି ଆମେ ଟିକେଟ୍ କରିଦେବା ଆମେରିକାକୁ ପଳାଇବା, କିନ୍ତୁ ଆମେରିକାକୁ ଆଲାଉ କରାଯିବ ନାହିଁ, ଭିସା ରହିଛି, ଭିସା ଡିପାର୍ଟମେଣ୍ଟ ରହିଛି, ବିଧା କରିଦେବେ ଆପଣଙ୍କୁ। ସେହିଭଳି ଭାବରେ ଉନ୍ନତ ଲୋକକୁ ଯିବା ପାଇଁ ତ ଆମର ଶକ୍ତି ନାହିଁ ବା ଆମର ଯୋଗ୍ୟତା ନାହିଁ, କିନ୍ତୁ ଯଦି କୌଣସି କାରଣରୁ ଆମେ ଗଲେ ମଧ୍ୟ ଦେବତାମାନେ ମଧ୍ୟ ଆଲାଉ କରିବେ ନାହିଁ, ସେତିକି ଯୋଗ୍ୟତା ନଥିଲେ ଦେବତା ଆମେ ମେକାନିକାଲ ୱେରେ ଆମେ ପଳାଇଯିବା ଦେବତାମାନେ ଆଲାଉ କରିବେ ନାହିଁ, ବହୁତ କଥା ରହିଛି। ପ୍ରଭୁପାଦ ମହାରାଜ କହିଥିଲେ ସେମାନେ ଯାଇନାହାନ୍ତି ବୋଲି, ପ୍ରକୃତରେ ମଧ୍ୟ ବୈଜ୍ଞାନିକମାନେ ବର୍ତ୍ତମାନ କହୁଛନ୍ତି ସେମାନେ ଯାଇନଥିଲେ। ତେଣୁ ସ୍ୱର୍ଗଲୋକ ଭଗବାନ ଯାଇଥିବେ, ବହୁତ ସିକ୍ୟୁରିଟି ଫେକ୍ୟୁରିଟି ସବୁ ରହିଛି, କେତେ କ'ଣ ରହିଛନ୍ତି, କିନ୍ତୁ ଭଗବାନ ଯେତେବେଳେ ଯାଉଛନ୍ତି ତାଙ୍କ ପାଇଁ କ'ଣ ଆଉ ସିକ୍ୟୁରିଟି କ'ଣ ଦେବ, ସିକ୍ୟୁରିଟି କ'ଣ ରହିବ, ସମସ୍ତେ ଛାଡ଼ି ଦେଉଛନ୍ତି ସ୍ଥାନ ଛାଡ଼ି ମାନେ କ'ଣ ଇଏ କ'ଣ ପ୍ରଣାମ କରୁଛନ୍ତି ତାଙ୍କୁ ପୂଜା କରୁଛନ୍ତି, କିନ୍ତୁ ଭଗବାନ ପ୍ରବେଶ କରିକି ସ୍ୱର୍ଗ ଲୋକରେ ପ୍ରବେଶ କରିକି ଶଙ୍ଖନାଦ କରିଛନ୍ତି, ଶଙ୍ଖନାଦ କଲା ପରେ ସବୁ ଦେବତାମାନେ ସବୁ ଆସିକରି ଭଗବାନ ପାଞ୍ଚଜନ୍ୟ ଋଷିକେଶ, ଋଷିକେଶଙ୍କର ପ୍ରସିଦ୍ଧ ଶଙ୍ଖ ହେଉଛି ପାଞ୍ଚଜନ୍ୟ ଶଙ୍ଖନ, ଶୁଣିକିରି ଦେବତାମାନେ ସବୁ ଆସି ପହଞ୍ଚିଗଲେ ଭଗବାନଙ୍କୁ, ତାଙ୍କୁ କ'ଣ ସ୍ୱାଗତ କଲେ, ସ୍ୱାଗତ ତାଙ୍କୁ ପ୍ରଶଂସା କଲେ, ତାଙ୍କୁ ପୂଜା କଲେ, ତାଙ୍କୁ ସ୍ତୁତି କଲେ। ଏଇଭଳି ଭାବରେ କରିକିରି ଭଗବାନ ଯାଇକି ପହଞ୍ଚିଗଲେ ସୁରେନ୍ଦ୍ର ଭବନରେ। ତାଙ୍କର ଯେଉଁ ଭବନ ରହିଛି କେତେ ଐଶ୍ୱର୍ଯ୍ୟ ରହିଛି, ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଦେବଲୋକର ଐଶ୍ୱର୍ଯ୍ୟ ଏତେ ରହିଛି, ଇନ୍ଦ୍ର ତାଙ୍କର ଯେଉଁ ଆସନ ରହିଛି ବହୁତ ଐଶ୍ୱର୍ଯ୍ୟପୂର୍ଣ୍ଣ ଆସନ ସିଏ। ଗୋଟେ ଥର ସ୍ୱର୍ଗଲୋକରେ ସେଠି ସବୁ ଅପ୍ସରାମାନେ ନୃତ୍ୟ କରୁଛନ୍ତି, ଦେବତାମାନେ ସବୁ ବସିଛନ୍ତି, ବହୁତ ସୁନ୍ଦର ସୁନ୍ଦର ଆସନ ସବୁ ରହି ବସିଛନ୍ତି। ଏଇଭଳି ଭାବରେ ସବୁ କରୁଥିବା ସମୟ ଚାଲୁଥିବା ସମୟରେ ସଭାରେ ଉପସ୍ଥିତ ହେଲେ ତାଙ୍କର ଦେବତାମାନେ ଗୁରୁ ବୃହସ୍ପତି ଉପସ୍ଥିତ ହେଲେ। ପ୍ରତି ଯେତେବେଳେ ବୃହସ୍ପତି ଉପସ୍ଥିତ ହୁଅନ୍ତି ଦେବତାମାନେ, ବିଶେଷ ଭାବରେ ଦେବତାମାନଙ୍କର ରାଜା ହେଉଛନ୍ତି ଇନ୍ଦ୍ର, ସେ ତାଙ୍କୁ ସ୍ୱାଗତ ଜଣାନ୍ତି, ତାଙ୍କୁ କ'ଣ ପ୍ରଣାମ କରିକି ତାଙ୍କୁ ନେଇକି ତାଙ୍କ ଆସନ ପ୍ରସାନ୍ତି। ଏଭଳି ଭାବରେ କରିକି ତାହାପରେ ତାଙ୍କର ରାଜକାର୍ଯ୍ୟ ଚାଲେ। କିନ୍ତୁ ସେଥିରେ ଯେଉଁ ଯାଇ ପହଞ୍ଚିଗଲେ ଗୁରୁଦେବ ବୃହସ୍ପତି ଯାଇ ପହଞ୍ଚିଗଲେ, ଇନ୍ଦ୍ର କହିଲେ କେତେ ଆଉ ତାଙ୍କୁ ପ୍ରଣାମ କରିବା, କହିକିରି ଆଉ ଉଠିଲେ ନାହିଁ, ଆସନରେ ବସିକି ରହିଲେ। ଇନ୍ଦ୍ର ଯେତେବେଳେ ଉଠିଲେ ନାହିଁ, ଅନ୍ୟ ଦେବତାମାନେ ସବୁ ଚୁପଚାପ ରହିଲେ, କେହି ଉଠିଲେ ନାହିଁ। ତେଣୁ ଗୁରୁଦେବ ଜାଣିଲେ ଏଭଳି ଭାବରେ ଇନ୍ଦ୍ରଙ୍କର ଗର୍ବ ଆସିଯାଇଛି, ଗର୍ବ ଆସିଯାଇଛି କହିକିରି ପଳାଇଗଲେ, ଆଉ ରହିଲେ ନାହିଁ, ପଳାଇଗଲେ। ପଳାଇଗଲା ପରେ ଇନ୍ଦ୍ରଙ୍କର ଚିନ୍ତା ପଡ଼ିଲେ, ଆରେ ଗୁରୁଦେବ ଆସିଥିଲେ, ମୁଁ ଗର୍ବରେ ଏଭଳି ଭାବରେ ତାଙ୍କୁ ପ୍ରଣାମ ଜଣାଇଲି ନାହିଁ, କଲି ନାହିଁ, ଭୁଲ ହୋଇଗଲା କହିକିରି ଧାଇଁଲେ। ଗୁରୁଦେବଙ୍କ ଆଶ୍ରମ ଯେଉଁ ରହିଛି ସେଠି ଧାଇଁଲେ ଦେବତାମାନଙ୍କ ସହିତ, ମାନେ ଦେବତାମାନଙ୍କ ଘରେ ପହଞ୍ଚିଲା ବେଳକୁ ତାଙ୍କର ପତ୍ନୀ କହିଲେ, ନା ଏଠିକି ଆସିନାହାନ୍ତି ସିଏ, ଗୁରୁଦେବ କୁଆଡ଼େ ଚାଲିଗଲେ ଆଉ ଜଣ ମିଳିଲେ ନାହିଁ। ତାଙ୍କ ସାଙ୍ଗେ ସାଙ୍ଗେ ଏଇ ଖବର ମିଳିଗଲା, ଅସୁରମାନଙ୍କର ଯେଉଁ ରହିଛନ୍ତି ଦେବ କ'ଣ ଗୁରୁ ବୃହସ୍ପତି ଶୁକ୍ରାଚାର୍ଯ୍ୟ, ସେ ସବୁ ଜାଣିଗଲେ। ତେଣୁ ଅସୁରମାନଙ୍କୁ ପଠାଇଲେ, ଯାହା ବର୍ତ୍ତମାନ ଆକ୍ରମଣ କର। ତେଣୁ ଅସୁରମାନେ ଆସି ଆକ୍ରମଣ କଲେ, ଦେବତାମାନଙ୍କୁ ପରାସ୍ତ କରିଦେଲେ। ପୁଣି ଯାଇକି ଏସବୁ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସେମିତି ସେ ପୁଣି ଆଉ ଗୋଟେ ଜଣେ ଗୁରୁଙ୍କୁ ଗ୍ରହଣ କଲେ, ଇଏ ହେଉଛନ୍ତି ତୋଷ୍ଟାଙ୍କର ପୁତ୍ର ବିଶ୍ୱରୂପ, ଏସବୁ କଥା ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଆମର କହିବାର ଉଦ୍ଦେଶ୍ୟ ଥିଲା, ଏତେ ଐଶ୍ୱର୍ଯ୍ୟ ରହିଛି ଦେବଲୋକରେ ଅଳକାପୁରରେ। ତେଣୁ ବେଦ ଯେଉଁ ରହିଛି, ବେଦ ଅଧ୍ୟୟନ ଯେଉଁମାନେ କରନ୍ତି, ବେଦ ତ ଅଧିକାଂଶ ଲୋକ ସବୁ ସେମାନେ କ'ଣ ଶାସ୍ତ୍ରକୁ ଗ୍ରହଣ କରନ୍ତି ନାହିଁ, ଏସବୁ କଥା ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯତ୍କିଞ୍ଚିତ ଲୋକ ତାଙ୍କ ଭିତରୁ ଯେଉଁମାନେ ବେଦକୁ ଗ୍ରହଣ କରନ୍ତି, ସେ ବେଦକୁ ଖାଲି ମୁଖରେ ଗ୍ରହଣ କରନ୍ତି, ବେଦ ନିଷିଦ୍ଧ ପାପ କରେ, ଧର୍ମ ନାହିଁ ଗଣେ, ଖାଲି ମୁଖରେ କହନ୍ତି ଆମେ ବେଦ ବେଦବିତ ଆମେ, ବା ବେଦ ଆମେ ବେଦକୁ ଗ୍ରହଣ କରୁଛୁ, ଆର୍ଯ୍ୟ ସମାଜ, ଆର୍ଯ୍ୟ ସମାଜ ଆମେ ବେଦ ବେଦ ଗ୍ରହଣ କରୁଛୁ, ଆମ ମାତା ବେଦ ମାତା, ଏଇଭଳି ଭାବରେ ଗ୍ରହଣ କରୁଛନ୍ତି ଖାଲି ମୁଖରେ। କିନ୍ତୁ ବେଦରେ ଯେଉଁ ମନା କରାଯାଇଛି ଏଇଟା କରିବ ନାହିଁ, ସେଇଟା କରାଯାଇ ମାନେ ନିଷିଦ୍ଧ କର୍ମ ଯେଉଁ ରହିଛି ସେଇଟାକୁ କରନ୍ତି, ପାପ କାର୍ଯ୍ୟ ସବୁ କରନ୍ତି ସେମାନେ। ଯାହା ବି ହଉ, ଯେଉଁମାନେ ବେଦକୁ ଗ୍ରହଣ କରନ୍ତି ସେମାନଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଏ କର୍ମକାଣ୍ଡୀୟ ଧାରା ପ୍ରତି ଆକର୍ଷିତ ହୋଇଯାଆନ୍ତି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସକ୍ତା କହୁଛନ୍ତି, ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପ୍ରସିତ ଭେଦବାଦର ତପାର୍ଥ ନାନ୍ୟଦ ଅସ୍ଥିତିବାଦିନ। ଏଭଳି ଭାବରେ ଭେଦରେ ଯେଉଁ ସ୍ୱର୍ଗଲୋକର ସବୁ ବର୍ଣ୍ଣନା କରାଯାଇଛି, ଯେ ଶୁଣିବ ସେ ଆକର୍ଷିତ ହେଇକି ଆକର୍ଷିତ ହେବ। ସେମାନେ କହିବେ ବେଦରେ ଇଏ ହେଉଛି ମୁଖ୍ୟ ବସ୍ତୁ, ହେଉଛି ଏଇଟା ସ୍ୱର୍ଗଲୋକକୁ କେମିତି ଯିବା କର୍ମକାଣ୍ଡ। ତେଣୁ ଏ ଯେଉଁ ସ୍ୱର୍ଗଲୋକକୁ ଐଶ୍ୱର୍ଯ୍ୟ ରହିଛି, ସମସ୍ତେ ଆକର୍ଷିତ ହୋଇଯାଆନ୍ତି ସ୍ୱର୍ଗଲୋକକୁ ଆମେ କେମିତି ଯିବା। ଏ ଭାଗବତ ଭଗବାନଙ୍କର ଲୀଳା ଯେତେବେଳେ ଚାଲିଥିଲା ଦଶମ ସ୍କନ୍ଧ 23 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ଯାଜ୍ଞିକ ବ୍ରାହ୍ମଣମାନେ ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ କରୁଥିଲେ। ଏମିତିକି ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କୁ ପଠାଇଲେ କିଛି ଖାଦ୍ୟ ପ୍ରାର୍ଥନା କରିବା ପାଇଁକିରି, ଯେତେବେଳେ ଯାଇଥିଲେ ସେ ବ୍ରାହ୍ମଣମାନେ ଶୁଣିଲେ ନାହିଁ, କିନ୍ତୁ ତାଙ୍କ ପତ୍ନୀମାନେ ସବୁ ଶୁଣିଲେ। ଏସବୁ କଥା ବହୁତ କଥା ରହିଛି, ଆମେ ସେ ଆଲୋଚନା କରିବା ନାହିଁ ବର୍ତ୍ତମାନ। ଆମର କହିବାର ଉଦ୍ଦେଶ୍ୟ ଥିଲା ଏତେ ରହିଛି ସ୍ୱର୍ଗର ଐଶ୍ୱର୍ଯ୍ୟ, ଯେଉଁମାନେ ବେଦ ଅଧ୍ୟୟନ କରନ୍ତି ସେମାନେ ବି ବେଦର ଯେଉଁ କର୍ମକାଣ୍ଡ ଧାରା ପ୍ରତି ଆକର୍ଷିତ ହୋଇଯାଆନ୍ତି। ଏମାନେ ସେମାନେ କହନ୍ତି ଆଠରୁ ଆଉ କିଛି ଉନ୍ନତ ଜିନିଷ ନାହିଁ, କିନ୍ତୁ ପ୍ରକୃତରେ ବେଦର ସାର ବସ୍ତୁ ହେଉଛି ଭଗବାନ କୃଷ୍ଣଙ୍କୁ ଜାଣିବା, ଭଗବତ ଗୀତା 15 ଅଧ୍ୟାୟ 15 ଶ୍ଳୋକରେ ଭଗବାନ କହିଛନ୍ତି, ବେଦେଶ ସର୍ବୈ ରହମେ ବେବେଦ୍ୟ, ସମସ୍ତ ବେଦରେ ସାର ବସ୍ତୁ ନୁହଁ ସ୍ୱର୍ଗ ଲୋକ ନୁହଁ, ସାର ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ଏ ଲୋକମାନେ ଜାଣନ୍ତି ନାହିଁ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ଯେଉଁ ସ୍ୱର୍ଗ ମହେନ୍ଦ୍ର ଭବନ କେତେ ଐଶ୍ୱର୍ଯ୍ୟ ହେଇଥିଲା ଆମେ ଅନୁମାନ କରିବା। ତେଣୁ ସେଇ ମହେନ୍ଦ୍ର ଭବନକୁ ସେମାନେ ଦେବତାମାନେ ତାଙ୍କୁ ପାଛୋଟିକି ନେଇକି ଗଲେ ଭଗବାନଙ୍କୁ। ତେଣୁ ଭଗବାନ ଯେତେବେଳେ ସୁରେନ୍ଦ୍ର ଭବନରେ ପହଞ୍ଚିଗଲେ, ଗତା ଗତ୍ୱା ସୁରେନ୍ଦ୍ର ଭବନ, ପହଞ୍ଚିକରି କ'ଣ କଲେ ନା, ଦତ୍ୱା ଆଦିତ୍ୟ ଚ କୁଣ୍ଡଳେ, ଆଦିତି ଅଦିତି ଅଦିତି ହେଉଛନ୍ତି ଯେଉଁ ଦ୍ୱାଦଶ ଦେବତା ରହିଛନ୍ତି, ତାଙ୍କର ମା ହେଉଛନ୍ତି ଅଦିତି, କଶ୍ୟପ ଏବଂ ଅଦିତି ଏଙ୍କର ପୁତ୍ର ହେଉଛନ୍ତି ଆଦିତ୍ୟ। କଶ୍ୟପଙ୍କର ଅନେକ ପତ୍ନୀ ରହିଛନ୍ତି, 13-17 ଜଣ ପତ୍ନୀ ରହିଛନ୍ତି ତାଙ୍କର କଶ୍ୟପଙ୍କର, କିନ୍ତୁ ମୁଖ୍ୟ ଯେଉଁ ଅଦିତି ରହିଛନ୍ତି ତାଙ୍କର ଜଣେ ପତ୍ନୀ ହେଉଛନ୍ତି, ଏମାନେ ସବୁ ଦକ୍ଷଙ୍କର କନ୍ୟା। ଇଏ ଦକ୍ଷ ହେଉଛନ୍ତି ପ୍ରଚେତାଙ୍କର ପୁତ୍ର ଦକ୍ଷଙ୍କର କନ୍ୟା, ଇଏ ବ୍ରହ୍ମାଙ୍କ ପୁତ୍ର ଦକ୍ଷଙ୍କର 16ଟି କନ୍ୟା ଥିଲେ, ସେମାନଙ୍କର ଅଲଗା କଥା ସବୁ ରହିଛି। ଇଏ ଯେଉଁ 60ଟି କନ୍ୟା ଥିଲେ ଦକ୍ଷଙ୍କର, କ'ଣ ଏ ଯେଉଁ ରହିଛନ୍ତି ପ୍ରଚେତାମାନଙ୍କ ପୁତ୍ର ହିସାବରେ ଆସିଲେ ଦକ୍ଷ, ତାଙ୍କର 60ଟି କନ୍ୟା ହୋଇଥିଲା। ସେ କନ୍ୟାରୁ 17 ଜଣ ବିବାହ କରିଥିଲେ କଶ୍ୟପଙ୍କୁ। ତେଣୁ ତାଙ୍କ ଭିତରେ ଯେଉଁ ଅଦିତି ରହିଛନ୍ତି, ଅଦିତିଙ୍କ ପୁତ୍ରମାନ ହେଉଛନ୍ତି ଆଦିତ୍ୟ ପ୍ରସିଦ୍ଧ, ସେମାନେ ସବୁ ବିଭସ୍ୱାନ ଅର୍ଜମା ପୂଷା ତୁଷ୍ଟା ସବିତା ଭଗ ଧାତା ବିଧାତା ବରୁଣ ମିତ୍ର ଶକ୍ର ଉରୁକ୍ରମ, ଏମାନେ 12 ଜଣ ଦ୍ୱାଦଶ ଆଦିତ୍ୟ ବୋଲି ପ୍ରସିଦ୍ଧ। ଏମାନେ ସବୁ ଦେବତାମାନଙ୍କର ମୁଖ୍ୟ 33 କୋଟି ଦେବତା ଅଛନ୍ତି, କିନ୍ତୁ ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ଏମାନେ। ଇନ୍ଦ୍ର ହେଉଛନ୍ତି ତାଙ୍କ ରାଜା, ଦେବତାମାନଙ୍କ ରାଜା ହେଉଛନ୍ତି ଇନ୍ଦ୍ର। ଏ ଇନ୍ଦ୍ର ଗୋଟେ ପୋଷ୍ଟ, ଯେମିତି ଆମ ପ୍ରାଇମ୍ ମିନିଷ୍ଟର ପ୍ରଧାନମନ୍ତ୍ରୀ ଗୋଟେ ପୋଷ୍ଟ, କେତେବେଳେ ଜବାହରଲାଲ ନେହେରୁ ହେଉଛନ୍ତି, କେତେବେଳେ ରାଜୀବ ଗାନ୍ଧୀ ହେଉଛନ୍ତି, କେତେବେଳେ ଇନ୍ଦିରା ଗାନ୍ଧୀ ହେଉଛନ୍ତି, କେତେବେଳେ କ'ଣ ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଧାନମନ୍ତ୍ରୀ। ସେହିଭଳି ଭାବରେ ଇନ୍ଦ୍ର ସ୍ୱର୍ଗର ରାଜା ଯିଏ ହେଉଛନ୍ତି ଇନ୍ଦ୍ର, ଇନ୍ଦ୍ର ଆସନରେ ଇନ୍ଦ୍ର ବର୍ତ୍ତମାନ ଯିଏ ଅଛନ୍ତି ସେ ହେଉଛି ପୁରନ୍ଦର। ଏ ଯେଉଁ ଅଦିତିଙ୍କର ପୁତ୍ର, ତାଙ୍କ ନାଁ ହେଉଛି ପୁରନ୍ଦର, ପୁରନ୍ଦର ବର୍ତ୍ତମାନ ହେଉଛନ୍ତି ଇନ୍ଦ୍ର। ତେଣୁ ଏ ଦ୍ୱାଦଶ ଆଦିତ୍ୟ ଭିତରେ ସବୁଠାରୁ କନିଷ୍ଠ ପୁତ୍ର ଅଦିତିଙ୍କର ହେଉଛନ୍ତି ଭଗବାନ ବାମନ ଦେବ। ଯେଉଁ ଭଗବାନ କୃଷ୍ଣ ଆଜି ଲୀଳା କରୁଛନ୍ତି ସେଇ ଭଗବାନ ପୂର୍ବରେ ଥିଲେ, ବାମନ ଦେବ ରୂପରେ ଆସିଥିଲେ, ଅଦିତିଙ୍କ ପୁତ୍ର ରୂପରେ ଆସିଥିଲେ। ତେଣୁ ଏ ଅଦିତି ହେଉଛନ୍ତି ତାଙ୍କର ମା। ସେହି ଅଦିତି ବର୍ତ୍ତମାନ ଦେବକୀ ରୂପରେ ଅଛନ୍ତି ଦ୍ୱାରକାରେ, ଦେବକୀ ଏବଂ ବସୁଦେବ ଯିଏ, ସେ ଅଦିତି ଏବଂ କଶ୍ୟପ। ଭଗବାନ ଆବିର୍ଭାବ ହୋଇଥିଲେ 10ମ ସ୍କନ୍ଧ 3ୟ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। କହିଛନ୍ତି ତମେବ ପୂର୍ବେ ସ୍ୱର୍ଗେଭୁ କ'ଣ କ'ଣ ପୃଷ୍ଣି ସ୍ୱୟଂଭୁବ ସତେ ତଦାୟଂ ସୁତପା ରାଜା ତଦାୟଂ ସୁତପା କ'ଣ ପ୍ରଜାପତି ଅକମସ ତଦାୟଂ ସୁତପା ଇଏ ଥିଲେ, ପିତା ଥିଲେ ସୁତପା, ମା ଆପଣ ଥିଲେ ପୃଷ୍ଣି। ମୁଁ ଆପଣଙ୍କ ପୁତ୍ର ରୂପରେ ଆସିଥିଲି ପୃଷ୍ଣୀ ଗର୍ଭ, 12,000 ବର୍ଷ ଧରି ତପସ୍ୟା କରିଥିଲେ, ତେଣୁ ଭଗବାନ ତାଙ୍କ ପାଖରେ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ। ତେଣୁ ଦ୍ୱିତୀୟ ବାର ମୁଁ ଆସିଲି ତୁମର ବାମନଦେବ ରୂପରେ ଆସିଲି, ସେ କଥା ଭଗବାନ କହୁଛନ୍ତି 10ମ ସ୍କନ୍ଧ 3ୟ ଅଧ୍ୟାୟରେ। ତେଣୁ ସେହି ଭଗବାନ ଯେ ବାମନଦେବ, ସେ ବର୍ତ୍ତମାନ କୃଷ୍ଣ ରୂପରେ ଲୀଳା କରୁଛନ୍ତି। ବାମନଦେବଙ୍କ ଲୀଳା ଚାଲିଥିଲା 7ମ ସ୍କନ୍ଧ ସପ୍ତମ ସତ୍ୟଯୁଗରେ ଭଗବାନ ଆସିଥିଲେ ବାମନଦେବ ରୂପରେ। ବର୍ତ୍ତମାନ ଏଇ ଯେଉଁ ଲୀଳା ଚାଲିଛି ଏଇଟା ସପ୍ତମମାନଙ୍କର 28ତମ ଦ୍ୱାପରର ଘଟଣା। ତେଣୁ ସେ ତାଙ୍କର ମାତା ହେବେ, ଅଦିତି ମାତା, ଅଦିତି ସେଇଠି ରହିଛନ୍ତି, ପୁଣି ଆଉ ଗୋଟେ ରୂପରେ ବର୍ତ୍ତମାନ ଦେବକୀ ରୂପରେ ରହିଛନ୍ତି ଅଦିତି। ତେଣୁ ସେ ଅଦିତିଙ୍କୁ ଯାଇକରି ତାଙ୍କୁ ଦତ୍ୱା ଅଦିତି ଚ କୁଣ୍ଡଳେ, ତାଙ୍କର କୁଣ୍ଡକୁ ନେଇଯାଇଥିଲେ, ବୋମ ନେଇଯାଇଥିଲେ, ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ। ତେଣୁ ତାଙ୍କର ସେ କୁଣ୍ଡଳକୁ ପ୍ରଦାନ କଲେ, ଅଦିତିଙ୍କୁ ପ୍ରଣାମ କଲେ, ଭଗବାନ ତାଙ୍କୁ ପ୍ରଣାମ କଲେ, ତାଙ୍କ ମା ହେବେ ଏବଂ ଅଦିତି ମଧ୍ୟ ଭଗବାନ ପ୍ରଣାମ କରୁଛନ୍ତି, ସେ ବର୍ଣ୍ଣନା କରାଯିବ। ଯେମିତି କୁନ୍ତିଦେବୀ ଭଗବାନଙ୍କର ପିଉସୀ ହେବେ, ତାଙ୍କ ପିତାଙ୍କର ଭଉଣୀ, ବସୁଦେବଙ୍କର ଭଉଣୀ କୁନ୍ତିଦେବୀ। ତେଣୁ ଭଗବାନ କୁନ୍ତିଦେବୀଙ୍କୁ ପ୍ରଣାମ କରୁଛନ୍ତି, କୁନ୍ତିଦେବୀ ମଧ୍ୟ ଭଗବାନ ପ୍ରଣାମ କରୁଛନ୍ତି। କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମ ନମ, କେତେ ଥର ପ୍ରଣାମ କରିଛନ୍ତି ଭଗବାନଙ୍କୁ। କାରଣ ହେଉଛନ୍ତି ଭଗବାନ, ଭଗବାନ ସେ ତାଙ୍କର ମୂଳ ସ୍ୱରୂପ ହେଉଛି ଭଗବାନ ସେ, କିନ୍ତୁ ପୁତ୍ର ରୂପରେ ଲୀଳା କରୁଛନ୍ତି। ଅଦିତି ମଧ୍ୟ ସେଇଭଳି ଭାବରେ ଅଦିତିଙ୍କୁ ସେ ପ୍ରଣାମ କରିଛନ୍ତି ଭଗବାନ, ଏବଂ ଅଦିତି ମଧ୍ୟ ଭଗବାନଙ୍କୁ ପ୍ରଣାମ କରୁଛନ୍ତି। ଯାହେଉ ଦତ୍ତା ଅଦିତ୍ୟ ଚ କୁଣ୍ଡଳେ, ଅଦିତିଙ୍କୁ ଏ କୁଣ୍ଡଳକୁ ପ୍ରଦାନ କଲେ, ଯେଉଁ କୁଣ୍ଡଳକୁ ନେଇଯାଇଥିଲେ ଭୌମାସୁର ନେଇଯାଇଥିଲା କୁଣ୍ଡଳ, ବର୍ତ୍ତମାନ ସେ କୁଣ୍ଡଳକୁ ଫେରି ପାଇଲେ ଭଗବାନ। ସେ କୁଣ୍ଡଳ ନେଇକରି ସେ ତାଙ୍କ ମାଆଙ୍କୁ ଦେଇଥିଲେ ଭୂମିଦେବୀ, ଭୂମିଦେବୀ ମଧ୍ୟ ଭଗବାନ ପତ୍ନୀ, ଭୂମିଦେବୀ ମଧ୍ୟ ଭଗବାନ ପତ୍ନୀ। ତେଣୁ ଅଦିତିଙ୍କୁ ସେ ଭୂମିଦେବଙ୍କୁ ସେ କୁଣ୍ଡଳକୁ ନେଇକରି ବର୍ତ୍ତମାନ ଅଦିତିଙ୍କୁ ପ୍ରଦାନ କଲେ। ଦତ୍ତା ଅଦିତ୍ୟ ସେ କୁଣ୍ଡଳେ, ଏବଂ ପୂଜିତ ତ୍ରିଦଶେନ୍ଦ୍ରେଣ, ତ୍ରିଦଶ କହିଲେ ଦେବତାମାନଙ୍କ ଦ୍ୱାରା ଭଗବାନ ପୂଜିତ ହେଲେ, ଭଗବାନ ପୂଜିତ ହେଲେ। ଏବଂ ମହେନ୍ଦ୍ରାଣ୍ୟାଚ ସପ୍ରିୟ, ମହେନ୍ଦ୍ର ଇନ୍ଦ୍ର ଦେବତାମାନେ ଯେଉଁ ରହିଛନ୍ତି ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ଇନ୍ଦ୍ର, ସେ ମହେନ୍ଦ୍ର, ତାଙ୍କୁ ମହେନ୍ଦ୍ର ବୋଲି କୁହାଯାଉଛି, ମହାନ ଇନ୍ଦ୍ର, ସେ ମହାନ ପୋଷ୍ଟରେ ରହିଛନ୍ତି। ମହେନ୍ଦ୍ରଙ୍କର ଗୋଟେ ନାମ ହେଉଛି କ'ଣ, ଶତକ୍ରତୁ। ଶତକ୍ରତୁ କହିଲେ 100ଟି ଯଜ୍ଞ ଯିଏ କରିବେ, ଅଶ୍ୱମେଧ ଯଜ୍ଞ କରିବେ, ସେ କ'ଣ ଇନ୍ଦ୍ର ହେବା ପାଇଁ ଯୋଗ୍ୟ ହେବେ। ତେଣୁ କେଉଁ କ'ଣ ବ୍ରହ୍ମାଙ୍କର କେଉଁ ଦିନରେ କେଉଁ ମନ୍ୱନ୍ତରରେ କିଏ ରାଜା ହେବେ, ଦେବତାମାନଙ୍କ ରାଜା ହେବେ, ସେସବୁ ନିର୍ଣ୍ଣୟ କରାଯାଇଛି। ଭଗବାନ ସବୁ କରିକି ରଖିଦେଇଛନ୍ତି, ଭଗବାନ ପାଇଁ କିଛି ବଡ଼ କଥା ନୁହଁ। ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବର୍ତ୍ତମାନ ସପ୍ତମ ମନୁଙ୍କର ସମୟ ଚାଲିଛି, ସପ୍ତମ ମନୁ ହେଉଛନ୍ତି ବୈବସ୍ୱତ ମନୁ। ତେଣୁ ପ୍ରତି ମନୁଙ୍କର 71 ଦିବ୍ୟ ଯୁଗ ରହିଛି, 71 ଦିବ୍ୟ ଯୁଗ ପରେ ସେ ତାଙ୍କ ପରିବର୍ତ୍ତନ ହେବ। ଆମର ଯେମିତି ପ୍ରଧାନମନ୍ତ୍ରୀ ପରିବର୍ତ୍ତିତ ହେଉଛନ୍ତି ସେଇଭଳି ଭାବରେ ଇନ୍ଦ୍ର ପରିବର୍ତ୍ତିତ ହେବେ, କିନ୍ତୁ ଅଷ୍ଟମ ମନୁଙ୍କ ସମୟରେ କିଏ ଇନ୍ଦ୍ର ହେବେ ଭାଗବତ ବର୍ଣ୍ଣନା କରାଯାଇଛି, ନବମନଙ୍କ ସମୟରେ କିଏ ଇନ୍ଦ୍ର ହେବେ ବର୍ଣ୍ଣନା କରା, 14 ମନଙ୍କର ସମୟରେ କିଏ ଆସିବେ ସବୁ ବର୍ଣ୍ଣନା କରାଯାଇଛି, କୋଟି କୋଟି ବର୍ଷ ପରର ଭବିଷ୍ୟତରେ କ'ଣ ହେବ ସବୁ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଇଏ ଶାସନ ହେଉଛି ଏଇଭଳି ଭାବରେ, ସାଧାରଣ ଏ ମନୁଷ୍ୟ କଟା ନିଅ, ଆଜି ଇଲେକ୍ସନ୍ ହେଲା ଲୋକ ପୁଣି ବିଦା କରିଦେଲେ, ପୁଣି 2 ଦିନ ପରେ ଆଉ ଥରେ ଇଲେକ୍ସନ୍ ହେବ, ଇଏ ହେଉଛି ଇଲେକ୍ସନ୍। କିନ୍ତୁ ଆମର ହେଉଛି ସିଲେକ୍ସନ୍, ଭଗବାନ ସିଲେକ୍ସନ୍ କରୁଛନ୍ତି, ଯୋଗ୍ୟ ବ୍ୟକ୍ତିକୁ ଇନ୍ଦ୍ର କରାଯିବ, ଯୋଗ୍ୟ ବ୍ୟକ୍ତି ଇନ୍ଦ୍ର ହେବେ, କେଉଁ ମନୁଙ୍କ ସମୟରେ କିଏ ଇନ୍ଦ୍ର ହେବେ ସବୁ ବର୍ଣ୍ଣନା କରାଯାଇଛି, ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସେସବୁ। ଏ ଭଗବାନଙ୍କର ଏଭଳି କ'ଣ ବ୍ୟବସ୍ଥା, ଭଗବାନଙ୍କର ଯେଉଁ ସୃଷ୍ଟି ବ୍ୟବସ୍ଥା କରିଛନ୍ତି ଏଇଭଳି ଭାବରେ, କେମିତି ପରିଚାଳିତ ହେବ ସବୁକିଛି ଭଗବାନ ପ୍ଲାନ୍ ସବୁ ରହିଛି, ପ୍ରି ପ୍ଲାନ୍ ସବୁ ଭଗବାନଙ୍କର। ତେଣୁ ଏ ମହେନ୍ଦ୍ରାଣାଚ ସପ୍ରିୟ, ତେଣୁ ଭଗବାନଙ୍କୁ ସେ ପ୍ରାୟ ଇଏ କଲେ, ପ୍ରାର୍ଥନା କଲେ, ସ୍ତୁତି କଲେ, ପୂଜିତ ସ୍ଥିତସେନ୍ଦ୍ରେଣ, ତାଙ୍କୁ ପୂଜା କଲେ। ଏଭଳି ଭାବରେ କଲା ପରେ ଏ 2 ଶ୍ଳୋକ ଏକ ସମୟ ରହିଛି, ଆମେ ଗୋଟିଏ ଶ୍ଳୋକ ଲେଖିଥିଲେ, ତା ପର ଶ୍ଳୋକରେ କୁହାଯାଉଛି, ଚୋଦିତୋ ଭାର୍ଯ୍ୟୋତ୍ପାଟ୍ୟ, ଦେବତାମାନେ ଭଗବାନ କୃଷ୍ଣଙ୍କ ସହିତ ମିଳିକରି ଆଲୋଚନା କଲେ, ଦେବସ୍ତ୍ରୀମାନେ ସବୁ ସତ୍ୟଭାମାଙ୍କୁ ମଧ୍ୟ ପୂଜା କରିକିରି ତାଙ୍କ ସହିତ ମଧ୍ୟ ଆଲୋଚନା କରୁଥିଲେ, ବା ତାଙ୍କ ସହିତ କଥାବାର୍ତ୍ତା ହେଉଥିଲେ ଏସବୁ ଭଳିଆ, ଇଏ ଭଗବାନ ପାଇଁ ବଡ଼ କଥା ନୁହଁ, କିନ୍ତୁ ଇଏ ଯେଉଁ ଗଲେ ସତ୍ୟଭାମା ଦେଖିଲେ ସ୍ୱର୍ଗ ଲୋକ ଦେଖିଲେ, ସ୍ୱର୍ଗ ଲୋକର ଐଶ୍ୱର୍ଯ୍ୟ ରହିଛି, ଭଗବାନଙ୍କ ଦ୍ୱାରକା ଐଶ୍ୱର୍ଯ୍ୟ କିଛି କମ୍ ନୁହଁ। ଆମେ ସେଥିପାଇଁ କହିଲେ, ଜୟତି ତେ ଦିକାଂ ଜନ୍ମ ନାମ ରଜ ସୟତ ଇନ୍ଦିରା ଶାଶ୍ୱତ୍ରହି ଦୈତ ଦୃଶ୍ୟତା ଦୀକ୍ଷୁତାବକା ତୋଇ ଧୃତାଶ୍ରବ ତ୍ୱାଂ ବିଚିନ୍ୱତେ। ଜୟତେ ଦିକଂ, ସବୁଠାରୁ ଶ୍ରେଷ୍ଠ ଜୟ ହେଉଛି ବୃନ୍ଦାବନର, କାରଣ ଭଗବାନ ସେଠି ରହିଛନ୍ତି, ଶ୍ରେୟତ ଇନ୍ଦିରା ଶାଶ୍ୱତତ୍ର ହି, ଇନ୍ଦିରା ଲକ୍ଷ୍ମୀ ଦେବୀ ସେଠି ବ୍ରଜବାସୀମାନଙ୍କର ସେବା କରୁଛନ୍ତି, ବୈକୁଣ୍ଠ ଲୋକରେ ଲକ୍ଷ୍ମୀଦେବୀଙ୍କୁ ଅନ୍ୟ ଦେବତାମାନେ ଅନ୍ୟ ସବୁ ରହିଛନ୍ତି ବୈକୁଣ୍ଠବାସୀମାନେ ସବୁ ପୂଜା କରନ୍ତି, ବିଷ୍ଣୁ ଆଉ ଲକ୍ଷ୍ମୀଙ୍କୁ ପୂଜା କରନ୍ତି, ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରନ୍ତି, କିନ୍ତୁ ସେଇ ଲକ୍ଷ୍ମୀ ବୃନ୍ଦାବନରେ ବ୍ରଜବାସୀମାନଙ୍କୁ ପୂଜା କରୁଛନ୍ତି। ତେଣୁ ଏଇଥିରୁ ଆମେ ଜାଣିବା ବୃନ୍ଦାବନର କେତେ ସୌଭାଗ୍ୟ, ତେଣୁ ତାହାର ଅଧିକ ଜୟ ହେବ ବୋଲି କୁହାଯାଉଛି। ଗୋପୀମାନେ କ'ଣ ଜୟତୀ ଧିକମ୍ ଜନ୍ମନା ବ୍ରଜ, ଭଗବାନ ଯେତେବେଳେ ବ୍ରଜରେ ଜନ୍ମ ହେଉଛନ୍ତି ସେ ବ୍ରଜଭୂମି ଧନ୍ୟ ହୋଇଯାଉଛି। ତେଣୁ ଏଠି ଯେଉଁ କୁହାଯାଉଛି ମହେନ୍ଦ୍ରାଣାଂଚ ସପ୍ରିୟ ବୈକୁଣ୍ଠ ଲୋକ, ଏଇ ମାନେ ସ୍ୱର୍ଗ ଲୋକରେ ଚୋଦିତ ହଁ ସେମାନେ ସବୁ କ'ଣ ଯେଉଁ ରହିଛନ୍ତି ଆମର ତାଙ୍କର ପତ୍ନୀ ଯାଇଥିଲେ ସତ୍ୟଭାମା, ସ୍ୱର୍ଗ ଲୋକର ଐଶ୍ୱର୍ଯ୍ୟ ଦେଖିକରି ସେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। ଆମେ ବର୍ତ୍ତମାନ ଯଦି ଆମେରିକାକୁ ପଳେଇବା କେମିତି ହେବ ବର୍ତ୍ତମାନ ସେଇଭଳି ଭାବରେ ଘଟଣା ସତ୍ୟଭାମା ଯେତେବେଳେ ସ୍ୱର୍ଗଲୋକରେ ପହଞ୍ଚିଗଲେ ସେ ସ୍ୱର୍ଗଲୋକରେ ମଧ୍ୟ ବହୁତ ଐଶ୍ୱର୍ଯ୍ୟ ରହିଛି, ଦ୍ୱାରକାର ଐଶ୍ୱର୍ଯ୍ୟ କମ୍ ନୁହଁ କିନ୍ତୁ ସ୍ୱର୍ଗଲୋକରେ ମଧ୍ୟ ବହୁତ ଐଶ୍ୱର୍ଯ୍ୟ ରହିଛି, ତେଣୁ ସେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି ସତ୍ୟଭାମା। ତେଣୁ ତାଙ୍କର ଇନ୍ଦ୍ରଙ୍କର ପତ୍ନୀ ରହିଛନ୍ତି ସତୀଦେବୀ, ଇନ୍ଦ୍ରଙ୍କ ପତ୍ନୀ ଏବଂ ଅନ୍ୟ ଦେବତାମାନଙ୍କ ପତ୍ନୀମାନେ ସବୁ ରହିଛନ୍ତି ଏବଂ ଅପ୍ସରାମାନେ ସବୁ ରହିଛନ୍ତି, ଉର୍ବଶୀ ଇତ୍ୟାଦି ସବୁ ରମ୍ଭା ମେନକା ଉର୍ବଶୀ ଇତ୍ୟାଦି ସବୁ ରହିଛନ୍ତି, ସେମାନେ ସବୁ ସତ୍ୟଭାମାଙ୍କ ସହିତ ଆଲୋଚନା କରୁଛନ୍ତି, କଥାବାର୍ତ୍ତା ହେଉଛନ୍ତି। ତେଣୁ ଏହି ସମୟରେ ହେଲା ପରେ ଏଠି କ'ଣ କହୁଛନ୍ତି, ସେ ଯେଉଁ ବାସ କମ୍ପି ଯାଉଛି ସେ ସ୍ଥାନରେ, କାହିଁକିନା ସେଠି ପାରିଜାତ ପୁଷ୍ପ ରହିଛି, ପାରିଜାତ ପୁଷ୍ପ ଏଭଳି ବାସ ସୁବାସ ରହିଛି ଚାରିଆଡ଼େ ମହକ ସୁବାସର ମହକ ହୋଇଯାଉଛି। ତେଣୁ ସତ୍ୟଭାମା ଜାଣିଲେ ଏଇଭଳି ଭାବରେ ପାରିଜାତ ପୁଷ୍ପ ପଚାରି ବୁଝିଥିବେ ଯାହା ବି ହଉ, ବହୁତ ଗୋଟେ ରହିଛି 100-200 ପେଜ୍ର ସବୁ ରହିଛି ଲେଖା କ'ଣ ସବୁ ହେଇଥିଲା ଘଟଣା ସବୁ ସ୍ୱର୍ଗଲୋକରେ, ଏତେ ସବୁ ରହିଛି ସ୍ୱର୍ଗଲୋକରେ ସବୁ କ'ଣ ସବୁ ହେଇଥିଲା ଘଟଣା ସବୁ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମେ ଆଉ କ'ଣ କହିବା। ତେଣୁ ଏଇଭଳି ଭାବରେ ଆଲୋଚନା ହେଲା ପରେ ବର୍ତ୍ତମାନ ଚୋଦିତ ଭାର୍ଯ୍ୟାତ ପାଟ୍ୟ ସତ୍ୟଭାମା ଭଗବାନ କୃଷ୍ଣଙ୍କୁ ଅନୁରୋଧ କଲେ, ଭଗବାନ କୃଷ୍ଣ ଅନୁରୋଧ କଲେ ଯେ ଆପଣ ଏଇ ଯେଉଁ ସତ୍ୟ ରହିଛି ପାରିଜାତ ପୁଷ୍ପ ରହିଛି ଆମେ ନେଇଯିବା। ପାରିଜାତ ପୁଷ୍ପଟା ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା ଏ ଷଷ୍ଠ ମନୁଙ୍କ ସମୟରେ ଭଗବାନ ଆସିଥିଲେ ଅଜିତ ରୂପରେ, ଭଗବାନଙ୍କର ଗୋଟେ ଅବତାର ହେଉଛନ୍ତି ଅଜିତ, ସେହି ସମୟରେ ଏ ଭାଗବତମ ଅଷ୍ଟମ ସ୍କନ୍ଦ ପଞ୍ଚମ ଅଧ୍ୟାୟରୁ 12 ଅଧ୍ୟାୟ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଦେବତାମାନେ ବିଶେଷ ଭାବରେ ଇନ୍ଦ୍ର ଯେଉଁ ରହିଛନ୍ତି ଦୁର୍ବାସଙ୍କୁ ଠିକ୍ ଭାବରେ ତାଙ୍କୁ ଇଏ କଲେ ନାହିଁ। ଦୁର୍ବାସା ଗୋଟେ ଥର ଆସୁଥିଲା ବେଳେ ଇନ୍ଦ୍ରଙ୍କ ସହ ଦେଖା ହେଇଥିଲା, ଦୁର୍ବାସା ଭଗବାନ ପୁଷ୍ପମାଳାକୁ ତାଙ୍କର ଗଳାରେ ପକାଇଦେଲେ, କିନ୍ତୁ ତାଙ୍କ ସାମ୍ନାରେ ଇନ୍ଦ୍ର କ'ଣ କଲେ ସେ ଫୁଳମାଳାକୁ ନେଇକି ଦେଇଦେଲେ ସେ ହାତୀ ପାଖରେ ଦେଇଦେଲେ, ହାତୀକୁ ଦେଇଦେଲେ ଐରାବତକୁ। ତେଣୁ ସେ ହାତୀ ଦୁର୍ବାସ ଦେଖୁଛନ୍ତି ସେ ହାତୀ କ'ଣ କଲା, ତା ଶୁଣ୍ଢରେ ସେ ମାଳାକୁ ନେଇକି ତଳେ ପକାଇକି ପାଟିଦେଲେ ଚକଟି ଦେଲା। ତେଣୁ ଦୁର୍ବାସ ତାଙ୍କୁ ଅଭିଶାପ ଦେଲେ, ତୁମର ଏତେ ଐଶ୍ୱର୍ଯ୍ୟ ହୋଇଯାଇଛି ଗର୍ବ ହୋଇଯାଇଛି ତୁମର ଶ୍ରୀହୀନ ହୋଇଯାଅ, ଏଇଭଳି ଭାବରେ ଯେତେବେଳେ ଦେଲେ ସାଙ୍ଗେ ସାଙ୍ଗେ ଅସୁରମାନେ ଆକ୍ରମଣ କରି ତାଙ୍କୁ ସବୁ ପୁରା ପରାଜିତ କରିଦେଲେ, ଏଇସବୁ ଘଟଣା ସବୁ ବହୁତ କଥା ରହିଛି। ତେଣୁ ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଗଲେ, ବ୍ରହ୍ମା ଭଗବାନ ପ୍ରାର୍ଥନା କଲେ, ଭଗବାନ ତୁମେ କହିଲେ ତୁମେ ସମୁଦ୍ର ମନ୍ଥନ କର। ତେଣୁ ଏହି ଲୀଳାଟି ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରୁ 12 ଅଧ୍ୟାୟ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏସବୁ ଷଷ୍ଠ ମନୁଙ୍କ ସମୟରେ ଏହି ଲୀଳାଟି ହୋଇଥିଲା, ଅଜିତଙ୍କ ସମୟରେ ଏହି ଲୀଳାଟି ହୋଇଥିଲା। ତେଣୁ ସମୁଦ୍ର ମନ୍ଥନରେ 14 ରତ୍ନ ବାହାରିଥିଲେ, 14 ରତ୍ନ ବାହାରିଥିଲେ, ସବୁ ରତ୍ନ ବିଷୟରେ ଭାଗବତରେ ବର୍ଣ୍ଣନା କରାଯାଏ ନାହିଁ କିନ୍ତୁ ଅନ୍ୟ ସବୁ ଶାସ୍ତ୍ରମାନଙ୍କ ବର୍ଣ୍ଣନା କରାଯାଇଛି। ଏ ରତ୍ନର ପ୍ରଥମ ରତ୍ନ ହେଉଛି ବିଷ, ଯେଉଁ ବିଷ ବାହାରିଲା ଯେଉଁ ବିଷକୁ ଏମିତିକି ଭଗବାନ ଅଜିତ ମଧ୍ୟ ଧାଇଁଲେ, ବିଷକୁ ଦେଖିକି ଡରିକି ପଳାଇଗଲେ ଏବଂ ଦେବତାମାନେ ଅସୁରମାନେ ସମସ୍ତେ ଧାଇଁଲେ ଭଗବାନ ପଛେ ପଛେ, ଏଇ ଶିବ ଲୋକରେ ଯାଇ କୈଳାସ ପର୍ବତ ଯାଇ ପହଞ୍ଚିକିରି ଶିବଙ୍କୁ ପ୍ରାର୍ଥନା କରୁଛନ୍ତି, ଏସବୁ କଥା ରହିଛି। ତେଣୁ ଶିବଜୀ ସେ ବିଷକୁ ପାନ କରିଛନ୍ତି। ତେଣୁ ସେଇ ସମୁଦ୍ର ମନ୍ଥନରେ ବହୁତ କଥା ବାହାରିଥିଲା, ତାହା ଦୂରୀ ପାରିଜାତ ପୁଷ୍ପ ମଧ୍ୟ ବାହାରିଥିଲା। ତେଣୁ ପାରିଜାତ ପୁଷ୍ପକୁ ଦେବତାମାନେ ତାଙ୍କର ଦେବଲୋକରେ ସ୍ଥାପନ କରିଥିଲେ ପାରିଜାତ ପୁଷ୍ପକୁ। ତେଣୁ ସେଇ ପାରିଜାତ ପୁଷ୍ପକୁ ଯେତେବେଳେ ଇଏ ଅନୁରୋଧ କଲେ ସତ୍ୟଭାମ ଅନୁରୋଧ କଲେ, ଚୋଦିତ ଭାର୍ଯ୍ୟପାଟ୍ୟ ଭଗବାନ ସେଇଟାକୁ ଉପାଡ଼ି ଦେଲେ ବା ଗରୁଡ଼ଙ୍କ ଦ୍ୱାରା ଉପାଡ଼ିକି ନେଲେ, ଭଗବାନ ନିଜେ କହିବା ଦରକାର ନାହିଁ, ଗରୁଡ଼ଙ୍କୁ କହି ଗରୁଡ଼ ଉପାଡ଼ି ଦେଲେ ଉତ୍ପାଟ୍ୟ ପାରିଜାତଂ ଗରୁତ୍ମତି, ଗରୁଡ଼ ଉପାଡ଼ିକିରି ତାକୁ କ'ଣ କଲେ ନା ସେ ଗରୁଡ଼ ଉପରେ ପୃଷ୍ଠରେ ଆରୋପ୍ୟ ସେନ୍ଦ୍ରାନ୍ ବିବୁଧାନ୍ ନିର୍ଜିତ୍ୟୋପାନୟପୁରମ୍, କ'ଣ କଲେ, ଯେତେ ଗରୁଡ଼ ପୃଷ୍ଠରେ ରଖିକରି ଫେରି ଯାଉଛନ୍ତି, ଆଉ ଯିବେ ଯିବେ ନାହିଁ ଏଠିକି। ଆସିଥିଲେ କେଉଁଠୁ ଆସିଥିଲେ? ସ୍ୱର୍ଗଲୋକକୁ ଯେଉଁ ଆସିଲେ ଭଗବାନ କେଉଁଠୁ ଆସିଲେ? ପ୍ରାଗଜ୍ୟୋତିଷପୁରରୁ ଆସିଲେ। କିନ୍ତୁ ଯିବା ପାଇଁ ଯିବେ ଆଉ ପ୍ରାଗଜ୍ୟୋତିଷପୁର ଯିବେ ନାହିଁ, ସେ ଯିବେ ଦ୍ୱାରକାକୁ ଯିବେ। ତେଣୁ ଦ୍ୱାରକାକୁ ଯେତେବେଳେ ଯାଉ, ଆରୋପ୍ୟ ସେନ୍ଦ୍ରାନ୍ ବିବୁଧାନ ନିର୍ଜିତ, ଯେତେବେଳେ ଫେରି ଯାଉଛନ୍ତି ତାଙ୍କର ଦ୍ୱାରକାପୁରୀକୁ ଯାଉଛନ୍ତି, ସେହି ସମୟରେ ଗରୁଡ଼ଙ୍କ ପାଖରେ ସବୁ ରହିଛି ମ୍ୟାପ୍। ଆଉ ଯଦି ବର୍ତ୍ତମାନର ଏରୋପ୍ଲେନ୍ ଯେଉଁ ଯାଉଛନ୍ତି, ତାଙ୍କର କ୍ୟାପଟେନ୍ ଯିଏ ରହିଛି ଏରୋପ୍ଲେନ୍ ଯିଏ ପାଇଲଟ୍, ସିଏ କହୁଛି କେଉଁ କେଉଁ ପଟେ ଯିବାକୁ ପଡ଼ିବ, ରାସ୍ତା କେଉଁଠି, ଦ୍ରାଘିମା ଅକ୍ଷାଂଶ ସବୁ ରହିଛି, ସେଇ ଅନୁସାରେ ସେ ଯାଇ ପହଞ୍ଚିଯିବେ ନାଇଁ କି? ଗରୁଡ଼ଙ୍କ ପାଖରେ ସବୁ ରହିଛି ମ୍ୟାପ୍, ଗରୁଡ଼ ସବୁ ଜାଣନ୍ତି କେଉଁ ପଟେ ରାସ୍ତା, କେଉଁ ରାସ୍ତାରେ ଯିବାକୁ ପଡ଼ିବ। ଆମ ପାଖରେ ରହିଛି ପୃଥିବୀରେ ଆମେ ଯେଉଁ ରହିଛେ ବର୍ତ୍ତମାନ, କ'ଣ ଗୁଗୁଲ୍ ମ୍ୟାପ୍, ଗୁଗୁଲ୍ ମ୍ୟାପ୍ରେ ଦେଖିଦେଉଛି, ଗୁଗୁଲ୍ ମ୍ୟାପ୍। ଭଗବାନର ଭକ୍ତଙ୍କ ପାଖରେ କ'ଣ ଜ୍ଞାନ ନାହିଁ, ତାଙ୍କ ପାଖରେ ବଡ଼ କଥା କ'ଣ ସେଇଟା? ତେଣୁ ସେ ଆସିଥିଲେ ପ୍ରାଗଜ୍ୟୋତିଷପୁରରୁ ଆସିଥିଲେ, ଗଲାବେଳକୁ ଯିବେ ଆଉ ପ୍ରାଗଜ୍ୟୋତିଷପୁର ଯିବେ ନାହିଁ, ସେ ଯିବେ ଦ୍ୱାରକାକୁ ଯିବେ। ଦ୍ୱାରକାକୁ କେଉଁପଟେ ବାଟ କ'ଣ କରିବ ଏସବୁ କିଛି ଦରକାର ନାହିଁ ଜାଣିବା, ସେସବୁ ଜାଣନ୍ତି। ତେଣୁ ଯେତେବେଳେ ଯାଉଛନ୍ତି ସେହି ସମୟରେ ବିବୁଧାନ ନିର୍ଜିତ ପାନୟପୁରମ୍, ତେଣୁ ଦେବତାମାନେ ପୁଣି ଭଗବାନ ସହ ଯୁଦ୍ଧ ଆରମ୍ଭ କରିବା ପାଇଁ ଆରମ୍ଭ କଲେ। ଇନ୍ଦ୍ର ଭଗବାନ ସହ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ, କାହିଁକି ନା ସଚିଦେବୀ କହିଲେ ଇଏ ଯେଉଁ ପାରିଜାତ ଏଇଟା ହେଉଛି ଆମର ସ୍ୱର୍ଗ ଲୋକ ରହିଛି, ସେ କେମିତି ନେବେ, ସେ କେମିତି ସେଠିକି ପୃଥିବୀ ଲୋକକୁ କେମିତି ଯିବ? ଏଇଭଳି ଭାବରେ ଯେତେବେଳେ ଇନ୍ଦ୍ରଙ୍କୁ କହିଲେ, ଇନ୍ଦ୍ର ଚାଲି ଆସିଲେ ସାଙ୍ଗେ ସାଙ୍ଗେ ବଜ୍ର ଧରିକି, ହଁ ଠିକ୍ ଅଛି ଯାଉଛି, ଯାଇକି ଭଗବାନ ବଜ୍ର କରୁଛନ୍ତି, ବଜ୍ର ନିକ୍ଷେପ କରୁଛନ୍ତି ଭଗବାନ କୃଷ୍ଣ। ସେ ଯେଉଁ ରହି ସତ୍ୟଭାମା ଓ ସତ୍ୟଭାମାଙ୍କ ସହିତ ଗରୁଡ଼ ପୃଷ୍ଠରେ ଯାଉଛନ୍ତି, ଦ୍ୱାରକାକୁ ଫେରି ଯାଉଛନ୍ତି, ସେହି ସମୟରେ ବଜ୍ର ପ୍ରେରଣ କରୁଛନ୍ତି ଇନ୍ଦ୍ର। ତେଣୁ ଭଗବାନ ଭଗବାନଙ୍କୁ ଯୁଦ୍ଧ କରିବାକୁ ପଡ଼ିଲା ନାହିଁ। ଗରୁଡ଼ କ'ଣ କଲେ ନା, ତାଙ୍କର ଗୋଟେ ପକ୍ଷ ରହିଛି, ସେ ପକ୍ଷକୁ ଛିଣ୍ଡେଇଦେଲେ, ଛିଣ୍ଡି ପକେଇଦେଲେ। ସେ ବଜ୍ର ଆସୁଥିଲା, ବଜ୍ର ସହିତ ଗରୁଡ଼ଙ୍କର ଯେଉଁ ଗୋଟେ ଛୋଟ ପକ୍ଷର ଇଏ ହେଲା ବେଳକୁ, ତାହା ଭିତରେ ଭଗବାନ ଆସି ପହଞ୍ଚିଗଲେ କେଉଁଠି, ଦ୍ୱାରକାରେ ଆସି ପହଞ୍ଚିଗଲେ, ଆସି ପହଞ୍ଚିଗଲେ। ତେଣୁ ଏଇ ଲୀଳାଟିକୁ ବର୍ଣ୍ଣନା କରାଯାଇଛି 38-41, ଏ ଚାରୋଟି ଅଧ୍ୟାୟ 4 ଶ୍ଳୋକରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଆଣିଲେ। ତେଣୁ ଆଣିକରି ତା'ପର ଶ୍ଳୋକରେ କୁହାଯାଉଛି, ଏଇଟା ଆମେ ପରେ ଆଲୋଚନା କରିବା। ଏଇ ଶ୍ଳୋକର ଇଏରେ ଟୀକାରେ କହୁଛନ୍ତି, ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ବହୁତ ଏ ଯେଉଁ ପାରିଜାତର ରହିଛି, ପାରିଜାତର କେତେ ତା'ର ମହାତ୍ମା ରହିଛି, ଏସବୁ ବିସ୍ତାର ଭାବରେ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି। ଏଇଟାକୁ କିଏ ଆମର ସନାତନ ଗୋସ୍ୱାମୀ ଏବଂ ଜୀବ ଗୋସ୍ୱାମୀ ତାଙ୍କର ଟୀକାରେ କହିଛନ୍ତି, ଏଇଟା ଲଘୁ ବୈଷ୍ଣବ ତୋଷଣରେ ବର୍ଣ୍ଣନା କରାଯାଇଛି। କ'ଣ ହେଲା ନା, ଗରୁଡ଼ ଭେରି ଇଜିଲି କ୍ୟାରେଡ୍ ଦ ଅମ୍ବ୍ରେଲା ବରୁଣ, ଯେଉଁ ନେଇକରି ଯାଇଥିଲେ ମଧ୍ୟ ବହୁତ ଓଜନ, ସେ ଯେଉଁ ରହିଛି ମଣି ପାହାଡ଼ ସବୁ ରହିଛି, ମଣିର ଯେଉଁ ଶିଖର ନେଇଛି, କ'ଣ କମ୍ ଓଜନ ସିଏ, କିନ୍ତୁ ଗରୁଡ଼ ପାଇଁ କିଛି ବଡ଼ କଥା ନୁହଁ। ଏଠି ବର୍ଣ୍ଣନା, ଗରୁଡ଼ ଭେରି ଇଜିଲି କ୍ୟାରେଡ୍ ଦ ଅମ୍ବ୍ରେଲା ବରୁଣ ଦ ଜୁଏଲ୍ଡ ମାଉଣ୍ଟେନ୍ କ୍ରିଷ୍ଣ ଆଣ୍ଡ ଇଜ୍ ୱାଇଫ୍ ଆଣ୍ଡ ୱେଣ୍ଟ ଟୁ ସ୍ୱର୍ଗ, ସ୍ୱର୍ଗ ଲୋକ ପହଞ୍ଚିଗଲେ। ଗରୁଡ଼ଙ୍କ ପାଇଁ ବହୁତ ଭାରି ହେଇଗଲା ନା, ଗୋଟିଏ ପକ୍ଷରେ ଯାଇ ପହଞ୍ଚିଯାଇଛି, ଗୋଟେ ପକ୍ଷ ମାରିକି ଦି ଲର୍ଡ ବ୍ଲୁ ହିଜ୍ କନ୍ସ। ଏବଂ ଯେତେବେଳେ ସ୍ୱର୍ଗରେ ପହଞ୍ଚିଗଲେ ଭଗବାନ ତାଙ୍କର ଶଙ୍ଖନାଦ କରୁଛନ୍ତି। ସ୍ୱର୍ଗଲୋକରେ ଯେଉଁ ତାଙ୍କର ବାହନ କ'ଣ, ସ୍ୱର୍ଗଲୋକରେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନ ଯିବା ପାଇଁ ସେମାନେ କେଉଁଥିରେ ଯିବା ଆସିବା କରନ୍ତି? ସେଠି ସାଇକେଲ ବା ମଟରସାଇକେଲ ସ୍କୁଟର ବା କାର୍ ଫାର୍ ଏସବୁ ନାହିଁ, ସେଠି ସମସ୍ତ ବିମାନ, ହଜାର ହଜାର ବିମାନ ରହିଛି। ଏବଂ ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସ୍ୱର୍ଗ ଲୋକରେ କେତେ ପ୍ରକାର କେତେ ବିମାନ ରହିଛି, କେତେ କୋଟି ବିମାନ ରହିଛି, ସୁଖଦେବ ଗୋସ୍ୱାମୀ କହିଛନ୍ତି, ବର୍ଣ୍ଣନା କରିଛନ୍ତି। ତାଙ୍କ ସମସ୍ତଙ୍କର ଗୋଟେ ଗୋଟେ ବିମାନ, ଏରୋପ୍ଲେନ୍ ସମସ୍ତଙ୍କର ଗୋଟେ ଗୋଟେ ରହିଛି, ଯିଏ ଯୁଆଡ଼େ ଯିବେ ସେ ଏରୋପ୍ଲେନ୍ରେ ଯିବେ, କାହାର କେତେଟା ଏରୋପ୍ଲେନ୍ ରହିଛି ସେଥିରେ ତାଙ୍କର ଐଶ୍ୱର୍ଯ୍ୟ ଜଣାପଡ଼ିବ, କାହାର କେତେ ଏରୋପ୍ଲେନ୍ ରହିଛି ଦେବତାମାନଙ୍କର। ତେଣୁ ଭଗବାନ ଯାଇ ପହଞ୍ଚିଗଲେ ସିଏ କ'ଣ କଲେ ନା, ଶଙ୍ଖନାଦ କଲେ, leave his counsel. When he arrived at the gate of Swarga, Swarga Dwara jo rahi Adakapuri rahi chi, tangar gate rahi chi. Gate madhe bahut sundar gate rahi chi. Seti Bhagavan Shankhanad kale. Devatas arrived and worshipped Krishna with Argya. Shankhanad sunikri panchajanya Hrushikesha. Bhagavan ko Shankara naam hoji panchajanya, Divya Shankha ye. Divya Shankha. ये शंख नादले समझ जानी परंदी पांचजन शंख जानी परंदी ये शंख भगवान जतेबेले पाठ पढ़िया को जाइथिले कोठी की जो उज्जैनी जाइथिले इसे बहुत घटना रही छि सेनो से तांकर गुरु संदीपनी मुनि को मूत पुत्र को आनिया पई जाकी पहुंच गेल जमलोकर पहुंच गेले जमलोकर पहुंच के जतेबेले से शंख नाद कले पांच जन शंख को नाद कले से जमराज थरी थरी आसी पहुँच गले पाखे कौन भूल हो गला कि प्रभु प्रभु भगवान आपन मते आज्ञा दे आप आठिक जमराज थरी थरी से उपस्थित होती बहुत कथा वर्णना कले विभिन्न उपास शास्त्र मानक भगवान शंख नाद शुणिकी जो नर्क हजार हजार लोक सब रही हजार हजार पापी मैंने सब रही केवल शंखनाद शुणी सब पड़ेगले वैकुंठ लोक पड़ेगले ये सब वर्णना कर तेणु आज जम लोक जो जमकर राजा हूँ ये कौटी सी रोच संजीवनीपुर ये नर्क हो सब तले रही कि जो नाद कले शंखनाद कले नाद शुणी नर्कर जो रही थे पापी मैंने सब उद्धार पाईगले तेणु जमराज उपस्थित हेले तेणु जमराज भगवान कहले तुमर जो नियम रही से नियम को चिंता कर ना मोर जो गुरुदेव पुत्र को फेरे दियो इटी गोटे आचार्य मैं टीका करी सब पापी मैंने पड़ेगले गुरुदेव पुत्र केमी रही है स्पेशल केयार निया रही जमराज से व्यवस्था करते तेणु भगवान को से तांग पुत्र को फेरे देले किभली फेरेले ना जो अवस्था रे तांग मृत्यु होता से अवस्था फेरेले ये सब लीला बहुत आचार्य मैंने सब कही कथा तेणु आम कहार उद्देश्य था जो शंखनाद कले देवता मैंने जापारे भगवान आसी तेणु देवता आरइव एंड वर्शिप कृष्ण विथ अर्घ्य विभिन्न प्रकार षोडश उपचार पूजा कले भगवान आफ्टर बीइंग वर्शिप कृष्ण एंटर्ड अदिति चाबोर्ड तेणु यही भाव पूजित होकरी भगवान अदिति गृह को गले अदिति रही जो कौन तर गृह रही आश्रम जहाँ कहतु अदिति आश्रम अदिति आश्रम विषय वर्णना कर अष्टम स्कंदरे पंद्रह हाँ ये बड़ी जिते बड़े शंखनाद करुले से सब जो बड़ी जो स्वर्ग उपर आक्रमण करते सब देवता मैंने सब लुचिक पड़े जाते किंतु स्त्री लोक मैंने अवसर मैंने सब थे सेठी स्वर्गलोक रही थे माता मध्य थे अदिति अदिति आश्रम थे अदिति आश्रम कश्यप बहुत वर्ष धरिकी आश्रम आश्रम रही तपस्या करते भगवान भजन करते हरे कृष्णा 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 हरे 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 राम 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 ये सब आसी जो देखिले अदिति आश्रम बहुत कौन कौन सी उत्सव ना निरुत्सव हो भाव चिंता बहुत प्रश्न ये सब बहुत लीला सब कथा रही आम कहार उद्देश्य ये अदिति आश्रम विषय आगे वर्णना करेणु विष्णु पुराण में मतलब से कहुची भगवान तर अदिति गृह को गले एंटर्ड अदिति चाबोर्ड व्हिच रिजेम्बल्ड ए शाइनिंग पीक एंड शहर बहुत गोटे कौन चिकचिक करूला चिकचिक जो पहाड़ शिखर जमी चिकचिक कै से भाव होता है उज्ज्वलता रही आश्रम रही देखिले अदिति को देखिले अदिति माँ हि अफोर्ड हर रेस्पेक्ट आलंग विथ इंद्र इंद्र को सहित जाते तेणु भगवान माँ को प्रणाम जन निधम माँ को प्रणाम जनइले एंड प्रेजेटेड हर विथ हर एक्सलेंट इयरिंगस से जो कर्णर कुंडल को नहीं जाइए भौम वर्तमान भगवान प्रदान कले से कुंडल को प्रदान कले हाँ हि डिस्क्राइब टू इंद्र द किलिंग ऑफ नरक तेणु आ पूर्व वर्णना कर 69 अध्याय प्रथम वर्णना कर इंद्र जाइए भगवान प्रार्थना करते ପ୍ରଭୁ ଏଇଭଳି ଭାବରେ ଆପଣଙ୍କ ପୁତ୍ର ଆମର ସବୁ ନେଇଯାଇଛନ୍ତି, ଏଇସବୁ କୁଣ୍ଡଳ, ଏସବୁ ଛତ୍ର, ମଣିପାହାଡ଼ ସବୁ ନେଇଯାଇଛନ୍ତି, ତେଣୁ ଭଗବାନ ଯାଇକରି ନର୍କକୁ ହତ୍ୟା କରିକି ଏସବୁ ଉଦ୍ଧାର କଲେ, ତେଣୁ ଭଗବାନ ଇନ୍ଦ୍ରଙ୍କୁ କହିଲେ ସେ କଥା, ଇନ୍ଦ୍ର ଖବର ପାଇଥାଇ ପାରନ୍ତି, ତେଣୁ ଭଗବାନ ମଧ୍ୟ କହିଲେ ଯେ ଏମିତି ଏଇଭଳି ଭାବରେ ନରକକୁ ଆମେ ମୁଁ ହତ୍ୟା କରିଛି, ମଧୁମୋର ନରକ ବିନାଶ ନୁହେ। ତାପରେ ବିଷ୍ଣୁ ପୁରାଣରେ ପୁଣି ବର୍ଣ୍ଣନା କରାଯାଇଛି କ'ଣ, ଇନ୍ଦ୍ର ତା ସେ ଯେଉଁ ଭଗବାନ ଏଭଳି ଭାବରେ ତାଙ୍କ ପାଇଁ କାର୍ଯ୍ୟ କରିଛନ୍ତି, ସେଥିପାଇଁ ତାର ବଦଳରେ ଅଦିତିଙ୍କ ସହିତ ଇନ୍ଦ୍ର କ'ଣ କଲେ ନା, ୱର୍ସିପ୍ କ୍ରିଷ୍ଣ ସଫିସିଏଣ୍ଟଲି ସୋଇଂ ଗ୍ରେଟ୍ ରେସ୍ପେକ୍ଟ। ଅଦିତି ମଧ୍ୟ ଇନ୍ଦ୍ରଙ୍କ ସହିତ ଭଗବାନଙ୍କର ଆରାଧନା କଲେ, ଆଉ ଅନ୍ୟ ସବୁ ଦେବତାମାନେ ତାଙ୍କ ପତ୍ନୀମାନେ ସବୁ ମିଶିକରି ଭଗବାନ କୃଷ୍ଣଙ୍କର ମଧ୍ୟ ଆରାଧନା କରିଛନ୍ତି। ଏବଂ ହରିବଂଶରେ ଏଇଟା କୁହାଯାଇଛି ଯେ ହି ୱାଜ୍ ୱର୍ସିପ୍ଡ ବାଇ ଇନ୍ଦ୍ର ଆଣ୍ଡ ପ୍ରେଜେଣ୍ଟେଡ୍ ୱିଥ୍ ଜୁଏଲ୍ସ। ଭଗବାନଙ୍କୁ ଇନ୍ଦ୍ର ପୂଜା, ଖାଲି ପୂଜା କଲେ ତାହା ନୁହଁ, ବିଭିନ୍ନ ପ୍ରକାର ଉପହାର ମଧ୍ୟ ପ୍ରଦାନ କଲେ ୱିଥ୍ ଜୁଏଲ୍ସ। ସତ୍ୟଭାମା ୱାଜ୍ ୱେଲକମ୍ ବାଇ ଇନ୍ଦ୍ରସ୍ ୱାଇଫ୍ ପ୍ରପର୍ଲି। ଇନ୍ଦ୍ରଙ୍କର ପତ୍ନୀ ହେଉଛନ୍ତି ସଚିଦେବୀ। ସଚିଦେବୀଙ୍କ ବିଷୟରେ ଭାଗବତରେ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି, ବିଶେଷ ଭାବରେ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଏ, ସଚିଦେବଙ୍କ କଥା ଅଛି। ସଚିଦେବୀ ବର୍ଣ୍ଣନା କରାଯାଏ ଯେ ଇନ୍ଦ୍ର ପରିବର୍ତ୍ତିତ ହୁଅନ୍ତି କିନ୍ତୁ ସଚିଦେବୀ ସେଇ ରୁହନ୍ତି। ଏ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଟୀକାରେ କହିଛନ୍ତି, ଆମେ କହିଲେ ନା ପ୍ରତି ମନୁଙ୍କ ସମୟରେ ଛଅଟି ପରିବର୍ତ୍ତନ ହୁଏ, ତା ଦେହରେ ଗୋଟିଏ ପରିବର୍ତ୍ତନ ହେଉଛନ୍ତି ଇନ୍ଦ୍ର ପରିବର୍ତ୍ତିତ ହୁଅନ୍ତି। ଇନ୍ଦ୍ର ବର୍ତ୍ତମାନ ଇନ୍ଦ୍ର ହେଉଛନ୍ତି ପୁରନ୍ଦର, ଆ ପରେ ଯେଉଁ ଇନ୍ଦ୍ର ଆସିବେ ସିଏ ଏବେ ଇଏ ଯେଉଁ ଆମର ରହିଛନ୍ତି ବଳି ମହାରାଜ, ସିଏ ଏବେ ଇନ୍ଦ୍ର ହେବେ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରତି ମନୁଙ୍କ ସମୟରେ ଇନ୍ଦ୍ର ଯଦିଓ ପରିବର୍ତ୍ତିତ ହୁଅନ୍ତି କିନ୍ତୁ ସଚି ସେଇ ରୁହନ୍ତି, ସେ ପରିବର୍ତ୍ତିତ ହୁଅନ୍ତି ନାହିଁ। ତାଙ୍କ ପତ୍ନୀ, ଇନ୍ଦ୍ରଙ୍କ ପତ୍ନୀ ଯିଏ ସଚି, ସେ ପରିବର୍ତ୍ତିତ ହୁଅନ୍ତି ନାହିଁ। ଏ କଥା ବର୍ଣ୍ଣନା କରାଯାଇଛି ଏଇ ଯେଉଁ ନହୁଷ ଗୋଟେ ଥର ଯେତେବେଳେ ବୃତ୍ରାସୁର ବଧ କରାଯାଇଥିଲା ସେହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି, ନହୁଷ ହୋଇଯାଇଥିଲେ, ଇନ୍ଦ୍ର ହୋଇଥିଲେ, ବହୁତ ଘଟଣା ରହିଛି। ତେଣୁ ଇଏ କ'ଣ କଲେ ନା, ସଚିଦେବୀ ବର୍ତ୍ତମାନ ସତ୍ୟଭାମାକୁ ମଧ୍ୟ ପୂଜା କଲେ, ଖାଲି ଖାଲି କୃଷ୍ଣଙ୍କର ପୂଜା ହେଲା ତା ନୁହଁ, ସତ୍ୟଭାମାଙ୍କର ମଧ୍ୟ ପୂଜା କରାଗଲା। ତେଣୁ ବିଷ୍ଣୁ ପୁରାଣରେ କୁହାଯାଇଛି ହାଉ ହିଜ୍ ୱାଇଫ୍ ରିକ୍ୱେଷ୍ଟେଡ୍ ପାରିଜାତ, ସିଏ କ'ଣ କଲେ ତାଙ୍କର ସତ୍ୟଭାମା ଭଗବାନ ପ୍ରାର୍ଥନା କଲେ ଯେ ଏଇ ପାରିଜାତ ଆମେ ନେବା। ତେଣୁ ସେ କହୁଛନ୍ତି କୃଷ୍ଣ ସ ଦାଟ ପାରିଜାତ, ଭଗବାନ ସେ ଦେଖିଲେ ପାରିଜାତ ଫିଲ୍ଡ ୱିଥ୍ ପ୍ରାଗ୍ରାହାଣ୍ଡ, ଯେତେ ସବୁ ସୁବାସ ସବୁ ରହିଛି ତା ଦେହରେ ପ୍ରାଗ୍ରାହାଣ୍ଡ ଲେଡ଼େନ୍ ୱିଥ୍ ମାସେସ୍ ଅଫ୍ ବର୍ଡ଼ସ, ବହୁତ ଛୋଟ ଛୋଟ କଢ଼ିଠୁ ଆରମ୍ଭ କରିକିରି ଫୁଲ ପ୍ରସ୍ଫୁଟିତ ପୁଷ୍ପ ସବୁ ରହିଛି, ପ୍ରଡ୍ୟୁସିଂ କୁଲନେସ୍ ଆଣ୍ଡ ଜୟ, ଖାଲି ଯେ ସୁବାସ ପ୍ରଦାନ କରୁଥିଲା ତା ନୁହଁ, ବହୁତ ଶୀତଳତା ମଧ୍ୟ ପ୍ରଦାନ କରୁଥିଲା, ଏବଂ ସମସ୍ତେ ଆନନ୍ଦିତ ହୋଇଯାଆନ୍ତି ସେଥିରେ। ଜୟ ଡେକୋରେଟେଡ୍ ୱିଥ୍ ପିଙ୍କ ୟଙ୍ଗ ସୁଟ୍ସ ଆଣ୍ଡ ଗୋଲ୍ଡେନ୍ ବାର୍କ, ତାହାର ଯେଉଁ ଛେଲି ରହିଛି ବା ରହିଛି ସେଇଟା ହେଉଛି ସୁବର୍ଣ୍ଣବର୍ଣ୍ଣର, ଏବଂ ପିଙ୍କ ବର୍ଣ୍ଣ ମଧ୍ୟ ରହିଛି, ପିଙ୍କ ବର୍ଣ୍ଣର ସବୁ ରହିଛି, ଛୋଟ ଛୋଟ ଡାଳ ସବୁ ରହିଛି, ଏଭଳି ଭାବରେ ସେ ପାରିଜାତ ବର୍ଣ୍ଣନା କରାଯାଇଛି। ଇଟ୍ ହାଜ୍ ବିନ୍ ପ୍ରଡ୍ୟୁସ୍ ଫ୍ରମ୍ ଦ ଚର୍ନିଂ ଅଫ୍ ଦି ମିଲ୍କ ଓସେନ୍, ଆମେ କହିଲେ ମିଲ୍କ ଯେତେବେଳେ କ୍ଷୀର ସମୁଦ୍ର ମନ୍ଥନ କରାଯାଉଥିଲା ଏଇ ପାରିଜାତ ପୁଷ୍ପ ବାହାରିଥିଲା। ଅନ୍ ସିଂ ଦ୍ୟାଟ୍ ଟ୍ରୀ ସତ୍ୟଭାମା ସ୍ପୋକ୍ ଟୁ କୃଷ୍ଣ ଓ ବେଷ୍ଟ ଅଫ୍ ଦ ମା, ଭଗବାନଙ୍କୁ ସେ ପ୍ରାର୍ଥନା କଲେ ସତ୍ୟଭାମା, ବହୁତ ସୁନ୍ଦର ଭାବରେ ପ୍ରାର୍ଥନା କରିଛନ୍ତି ଯେ ଆମେ ଏଇଟା ନେବା, ଆମେ ସେ ପ୍ରାର୍ଥନାକୁ ଆଲୋଚନା କରିବା ନାହିଁ। ଏଇଭଳି ଭାବରେ କହିବାରୁ ତେଣୁ ଭଗବାନ କ'ଣ କଲେ ନା ସେଇଟାକୁ ଆଣିଲେ, ହି ବ୍ରଟ୍ ଦ ଟ୍ରୀ ଟୁ ଦ୍ୱାରକା ଆଜ୍ ଇଜ୍ ରିୱାର୍ଡ ଫର୍ ହେଲ୍ପିଂ ଇନ୍ଦ୍ର। ତେଣୁ ପ୍ରକୃତରେ ଦେବତାମାନଙ୍କର ପକ୍ଷରେ କର୍ତ୍ତବ୍ୟ ଥିଲା, ପ୍ରଭୁ ଆପଣ କ'ଣ ଚାହୁଁଛନ୍ତି କିଛି ଉପହାର ଆମ ଏଠାରୁ ନେବା ପାଇଁ, ପଚାରିବା କଥା ବା ସତ୍ୟଭାମା ପଚାରିବା କଥା, କିନ୍ତୁ ସେ ତ ପଚାରିଲେ ନାହିଁ। ସତ୍ୟଭାମା ତାଙ୍କ ତରଫରୁ କହିଲେ ନେବା ପାଇଁ କି ସେ ପାରିଜାତ ପୁଷ୍ପକୁ, କିନ୍ତୁ ଯେତେବେଳେ ପାରିଜାତ ପୁଷ୍ପ ଭଗବାନ ନେଇଗଲେ ପୁଣି ଦେବତାମାନେ ତାଙ୍କ ସହିତ ଯୁଦ୍ଧ କରୁଛନ୍ତି, କ'ଣ କହିବେ ଦେବତାମାନଙ୍କର କଥା କ'ଣ କହିବା। ତେଣୁ ଏଇଭଳି ଭାବରେ ଆହୁରି ମଧ୍ୟ ବହୁତ କଥା ରହିଛି, ବହୁତ କମେଣ୍ଟରୀ ଅଛି, ମୁଁ କହିଲି ନା 100-200 ପେଜ୍ର କମେଣ୍ଟରୀ ରହିଛି, ଆମେ କ'ଣ ବର୍ଣ୍ଣନା କରିବା। ତେଣୁ ଏଇଭଳି ଭାବରେ ସବୁ କଲେ, ତାପରେ ତା ପର ଶ୍ଳୋକରେ କୁହାଯାଉଛି, ତା ପର ଶ୍ଳୋକରେ ସ୍ଥାପିତ ସତ୍ୟଭାମାୟା ଗୃହୋଦ୍ୟାନେ, ଆମେ ଏଇଟା ଆସନ୍ତାକାଲି ବର୍ଣ୍ଣନା କରିବା, ଭଗବାନ ଦ୍ୱାରକାରେ ଆସି ପହଞ୍ଚିକିରି କିଭଳି ଭାବରେ ସେ ସତ୍ୟଭାମାଙ୍କ ବ୍ରହ୍ମାଣ୍ଡରେ ଇଏ ହେବ, ଏସବୁ ଆମେ ଆସନ୍ତାକାଲି କହିବା। ଆମର କଥାକୁ ଟିକେ ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକି କଥାକୁ ବିଶ୍ରାମ ଦେବା। ଆନନ୍ଦ।